ରୁନା ଦାରୁ
କା କହ ତାଳ
ଗାଏ କିଛି ଆଇଲ ବାରୁ ଆମର ଜୋର ସେ ଭୁକ ଲାଗଲ ବରୁ କୁଛ ଖିଆବ ନା
ତୋହର ଚାଲ ରହନ ହମରା ନିକ ନେଇ ଖେ ଲାଗତ
ଆମା ଜାଲ ମେ କା ବୋଲ ବଡ଼ବେ
ଜବ ଆବ ତାଳ ଘରେ ତବ ଶରାବ ପିକ ଏକଦମ ନଶେ ମେ ତୁ ଆବ ତାଳ
ଶରାବ ଖରାବ ନା ଇହେ ତ ଜୀବନ ବୁଟି ହଉଏ ଶରାବ ପିଲା ବ ଜମାନି ବଡ଼ ଜାଲା ଏସେ ହାତ ମେ ଡାଣ୍ଡା କା ଲେଲେ ବଡ଼ୁ
ଏସେ ଲେଲେ ବାନି କି ତୁହାର ଆଜ ମାର କେ ମନ ଠାଣ୍ଡା କରିଦେବେ କେ ବା
ଏ ଡାଣ୍ଡା ସେ ଆରେ ଡାଣ୍ଡା ସେ ମନ ଠାଣ୍ଡା ନା ହୋଇ ଜବ ଜାଡ଼ା ମେ ଅଣ୍ଡା ଖାଇବୁ ତ ହାତ ମେ ଡାଣ୍ଡା ଠିକ ରହି ଜାଡ଼ା ମେ ଇହେ ଅଣ୍ଡା କେ ଜରୁରତ ବା ଦେଖ ସମାଙ୍ଗ ଜବ ଶରାବୀ ହୋ ଜାଲା ଟୋକରା କେ ପତ୍ନୀ କେ ଧର ମାନୁ କି ସେବା କରକେ ଚାହିଁ
ପତ୍ନୀ ନା ହଇ ହମ ବଡ଼ି ମାର ମାରିଲା
ମାର ମାରବୁ ଜାଣ ଦାରୁ ହମ କାହା ସେ ଆଉଟାନି
କାହା ସେ ଆଉତାଳ
ଏଗୋ ହମର ସଙ୍ଗତିଆ କା ମିଜାଜ ଖରାପ ରହେ ଜାଣିଲୁ
ଓହି ଦେଖେ କହି ରହ
ହଁ ସଙ୍ଗତିଆ ସେ ମିଲେ ଖାଚି କହି ରହି ଆ ସଙ୍ଗତିଆ ବି ହମ ତିନ ଘଣ୍ଟା ବୈଠନି ହ ଜାଣିଲୁ ବାକି ହମ କା କହି ସଙ୍ଗଠିଆ ଏତନା ବେମାର ବା କି ଓକର ଅଭି ତକ ହମ ନାମେ ନା ଜନନି ଆପଣ ନାମେ ନା ବଟଇଲ ସେ ଗାମ ବଡ଼ବେ ଦୁଧ ପିସ ମସରିଆ ଦ ନା ସେ
ତୋହରା କେ ଛୁଛେ ଭାତ ନା ଦେବ ଖାଏ କେ
ମସରିଆ ଏକ ପ୍ୟାକ ତ ନିର୍ଧାର ତନି ଆପଣ ମୌସମ ବନାଇ ହେନେ ଏ ନା ଶରାବ ମେ ତୁ ତିନ ଗୋ ଲୋକ ଚାଡୁ ଦେଖ ହମ ଦେଖନି ହସ୍ପିଟାଲ ମେ ଏକ ଶରାବୀ ଭାଇ ଗଲନ ହମରେ ଲେଖା ଜାଣିଲୁ ତୁ ବେଚାରେ ଚାଷମା ଲଗାଉଲେ ରହନ ତୁ ଚାଷମା ଲଗାଉଲ ତ ଡାକ୍ତର ସାହେବ ସେ କହତନ ଡାକ୍ତର ସାହେବ ହମରା ଆଖ ମେ କୁଛ ଖରାବି ବଢୁଏ ଏସେ କି ହମରା ଆଖ ସେ ଦୁଗୋ ଆଦମୀ ଲୋକତନ ଡ୍ରାଇଭର ସାହେବ ଦୁଗୋ ଲୋକ ରହନ ଗାଡି ମେ ଯବା ଅଟ ନାହିଁ ତ ଆ ଡାକ୍ତର ସାହେବ ରଘୁ ଦୁଗ ଲୋକ ତାନି କୌନା କୁର୍ସିଆ ବୈଠଲ ବାନି ଜାଣିଲୁ ତ ଡାକ୍ତର ସାହେବ ବୈଷଣ ଚାଷମା ଲଗେଇଲେ ରହନ ଡାକ୍ତର ସାହେବ କହତନ ଏ ତୁମାରେ ଆଖ ସେ ଦୋ ଲୋକ ତା ହେ ଲେକିନ ତୁମ ଚାରୋ ଭାଇ ଏକ ସାଥ କ୍ୟୁ ଆୟ ହୋ ଏ ସେ କି ଡାକ୍ତର ସାହେବ କେ ସେ ଅଖିଆ ସେ ଚାର ଗୋ ଲୋକଟ ରହେ ଆ ହମରା ଅଖିଆ ସେ ଦୁଗୋ ଲୌକଟ ରହେ
ତୋହର ବାତ ହମରା ଏକ ଠିକ ନେଇ ଖେ ଲାଗତ ତୁ ଅପନ ଚାଲ ରହନ ସୁଧାର କେ ରହ ନା ତ ତୋହରା କେ ଘର ସେ ହମ ନିକାଲ ଦେ
ଐସନ ମତ କହେ ରାନୀ ତୁହି ତ ହମର ହଉ ଜମାନୀ କେ ପାନି ଆ ଜବ ରାତ ଭର ଜାଡ଼ା ମେ ଦୁନୋ ଜାନି ଜାନି ହମନି କେ ଏକଦମ ସତଯୁଗ ମେ ସବ କୋଇ ମାନି
बाजी